ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ମହାନଦୀ ଜଲ ବିବାଦ ସମାଧାନ ଲାଗି ଆଇବା କାଲି ଓଡ଼ିଶା ଆଉ ଛତିଶଗଡ଼ ଭିତରେ ହେବା ଯୁଗ୍ମ ବୈଷୟିକ କମିଟି ବୈଠକ। ପୁରୀଠାରେ ଆଇବା କାଲିଠାରୁ ମୂଲ ହେବା ତିନିଦିନିଆ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ। ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେବା 573 ଡାକଘର। ବରିଷ୍ଠ ତୀର୍ଥଯାତ୍ରା ଯୋଜନା ଥି ଆଇବା କାଲି ସମ୍ବଲପୁର ରେଲ ଷ୍ଟେସନରୁ ରାମେଶ୍ୱରମ୍ ମଦୁରାଇକେ ଯିବେ 7 ଜିଲ୍ଲାର ତୀର୍ଥଯାତ୍ରୀ। ଆଉର୍ ଭାରତୀୟ ନୌସେନାର ପରାକ୍ରମ ସଫଳତା ଓ ରଣନୀତି ଗୁରୁତ୍ୱକେ ସ୍ୱୀକୃତି ଦେବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛେ ନୌସେନା ଦିବସ। ଏଥର ପୂରା ଖବର, ମହାନଦୀ ଜଲ ବିବାଦ ସମାଧାନ ନେଇକରି ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଯୁଗ୍ମ ବୈଷୟିକ କମିଟି ବୈଠକ ଆଇବା କାଲି ହେବା। ବିଧାନସଭାର ଆଜି ପ୍ରଶ୍ନକାଳଥି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ବାବଦେ ସୂଚନା ଦେଇକରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍, ଆପୋଷ ଆଲୋଚନା ଜରିଏ ବିବାଦର ସମାଧାନ ଲାଗି ଦୁଇ ରାଜ୍ୟ ଚେଷ୍ଟା ଜାରି ରଖିଛନ୍। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଇଟାକେ ନେଇକରି ଅନୌପଚାରିକ ଆଲୋଚନା ହୋଇସାରିଛେ ବୋଲି ସେ କହିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଅଧ୍ୟକ୍ଷତାଟି ହୋଇଥିବା ପୂର୍ବାଞ୍ଚଳ ପରିଷଦ ବୈଠକ ଥିଭିଲ୍ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇଛି। ଗଲା ଅଗଷ୍ଟ 30 ତାରିଖ ଦିନ ହୋଇଥିବାର ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ଅବସରରେ ବିବାଦର ସମାଧାନ ଲାଗି ଗୋଟିଏ ରୂପରେଖ ତିଆରି କରାଯାଇଛି। ଡକ୍ଟର ମହାଲିଙ୍ଗ କହିଛନ୍, ଯୁଗ୍ମ ବୈଷୟିକ କମିଟିର ବୈଠକ ଇତାର ଆଗନୁ 6 ଥର ହୋଇସାରିଛି। ମହାନଦୀ ଟ୍ରିବ୍ୟୁନାଲ୍ଥି ମାମଲାର ପରବର୍ତ୍ତୀ ଶୁଣାଣି ଆଇବା 20 ତାରିଖ ହେବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। କଂଗ୍ରେସ ସଦସ୍ୟଙ୍କର ହୋହଲା ଲାଗି ବିଧାନସଭାର ପ୍ରଶ୍ନକାଳ ଆଜି ବାଧା ହୋଇଛି। ଗଲାକାଲି ବେସରକାରୀ କାର୍ଯ୍ୟ ଦିବସ ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ୍ଙ୍କୁ ସଂକଳ୍ପ ଉପସ୍ଥାପନ କରିବା ଲାଗି ସୁଯୋଗ ଦିଆନଯିବାର ଅଭିଯୋଗ ଥି ଦଳୀୟ ସଦସ୍ୟମାନେ ଆଜି ଗୃହନ କିଲ୍ଲାଗଗା କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ପହେଲା 10:46 11:30 ତକ୍ ଗୃହକେ ମୁଲତବୀ ରଖିଥିଲେ। ସେଆଡ଼େ ଶୂନ୍ୟକାଳଥି ଗୃହନ ବାରବାର ଇ ପ୍ରସଙ୍ଗ ଉଠେଇକରି କଂଗ୍ରେସ ସଦସ୍ୟମାନେ ସଂକଳ୍ପ ଆଲୋଚନା ଲାଗି ଦିନ ଘୋଷଣା କରବାର୍କେ ବାଚସ୍ପତିଙ୍କ ରାଗଡ଼ା ଦାବି ଉପସ୍ଥାପନ କରିଥିଲେ। ଇ ପ୍ରସଙ୍ଗକେ ନେଇକରି ହୋହଲା ଜାରି ରହିବାରୁ ବାଚସ୍ପତି ଗୃହକେ 3:24 ମୁଲତବୀ ଘୋଷଣା କରିଥିଲେ। ସେଆଡ଼େ ଶ୍ରୀ କାଡାମ ଆନିଥିବାର ସଂକଳ୍ପକେ ଆଇବା 12 ତାରିଖ ଦିନ ଆଲୋଚନା ହେବା ବୋଲି ବାଚସ୍ପତିଙ୍କର ଘୋଷଣା ଉତ୍ତରୁ ଗୃହ ସ୍ୱାଭାବିକ ହୋଇଥିଲା। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ଧୀରେ ଧୀରେ କମ୍ବାର୍ତ୍ତେ ଲାଗିଛି। ବିଧାନସଭାର ଆଇଜି ବାବଦେ ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତର ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଜଳଭଣ୍ଡାର କ୍ଷମତା ଏ ଭିତରେ 27.57% କମିଛି। ମହାନଦୀର 83,400 ବର୍ଗକିଲୋମିଟର ଅବବାହିକାନୁ ପାଇନ୍ଥି ଆସୁଥିବାର ପଟୁମାଟି ଜଳଭଣ୍ଡାରଥି ଜମା ହେଉଛି, ଯେନ୍ଥିଲାଗି ଜଳଭଣ୍ଡାରର ଜଳଧାରଣା କ୍ଷମତା କମ୍ବାର୍କେ ଲାଗିଛି ବୋଲି ଶ୍ରୀ ମାଝୀ ଗୃହନ ସୂଚନା ଦେଇଛନ୍। ରାଜ୍ୟ ଏପତକ 2,19,677 ବ୍ୟାଟେରୀ ଗାଡ଼ି ଚଳାଚଳ କରୁଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ବିଧାନସଭାର ଆଜି ଗୋଟିଏ ଅଣତାରକା ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଜେନା କହିଛନ୍, ଭିନ୍ ଭିନ୍ ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥା ତରଫୁ 680 ବ୍ୟାଟେରୀ ଗାଡ଼ି ଘିନାଯାଇଛି। ଗାଡ଼ି ଘିନ୍ବାର ବାବଦେ ଏପତକ 340,95,75,481 ପ୍ରୋତ୍ସାହନ ରାଶି ଦିଆଯାଇଛି। ପୁରୀନ ଆଇବା କାଲିଠାରୁ ତିନିଦିନିଆ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025 ମୂଲ ହେବା। ସ୍ୱଚ୍ଛ ଇନ୍ଧନ କ୍ଷେତ୍ରଟି ଭାରତର କାର୍ଯ୍ୟପନ୍ଥା ଓ ଭୂମିକା ବାବଦେ ଏଥି ଆଲୋଚନା କରାଯିବା। 7 ତାରିଖ ତକ୍ ହେବାର୍କେ ଥିବାର ସମ୍ମିଳନୀଟି କେନ୍ଦ୍ର ନବୀନ ଆଉ ନବୀକରଣୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଉ ଅଲଗା ରାଜ୍ୟର ମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାନ ପହିଲା ଥର ଲାଗି ହେବାର୍କେ ଥିବାର ସମ୍ମିଳନୀ ସ୍ୱଚ୍ଛ ଶକ୍ତି ରୂପାନ୍ତରକେ ତୁର୍ତ୍ତି କରିବା ଲାଗି ଗୋଟିଏ ମଚାନ ଦେବା କାର୍ଯ୍ୟକ୍ରମ ଥି ନୀତି ନିର୍ଦ୍ଧାରକ ଶିଳ୍ପପତି ବିଶେଷଜ୍ଞ ଆଉ ଉଦ୍ଭାବକମାନଙ୍କୁ ଏକଠାନିଆ କରିକି ଜ୍ଞାନ ଆଦାନ ପ୍ରଦାନ ଆଉ ରାଜ୍ୟସ୍ତରୀୟ ନେତୃତ୍ୱ ଲାଗି ଗୋଟିଏ ନୂଆ ସୁଯୋଗ ବନାବାର ଏ ସମ୍ମିଳନୀର ଲକ୍ଷ୍ୟ ରହିଛି। ରାଜ୍ୟର 573 ଡାକଘରକେ ପଞ୍ଚାୟତ କାର୍ଯ୍ୟାଳୟକେ ସ୍ଥାନାନ୍ତରିତ କରିବା ଲାଗି ପଞ୍ଚାୟତିରାଜ ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ସବୁ ଜିଲ୍ଲାପାଳମାନଙ୍କୁ ବିଭାଗ ତରଫୁ ଚିଠି କରାଯାଇଛି। 573 ଡାକଘରକେ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏପତକ ଖାଲି 71 ସ୍ଥାନାନ୍ତର ହୋଇଛି, ବାକି ସବୁକେ ଆଇବା 20 ତାରିଖ ତକ୍ ସ୍ଥାନାନ୍ତର କରିବା ଲାଗି ବିଭାଗ ତରଫୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରର ରାଜ୍ୟ ସରକାରଙ୍କର କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫୁ ଶ୍ରୀଅନ୍ନ ଅଭିଯାନ ଅଧୀନଥି ମଡ଼ିଆ ବିତରଣ ଆଉ ଘିନା ବାବଦ ପ୍ରସ୍ତୁତି ଆଉ ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାଟି ହୋଇଛି। ବୈଠକଟି ଏ ବଛର ମଡ଼ିଆ ଘିନା କାର୍ଯ୍ୟକ୍ରମକେ ଠିକ୍ ଭାବେ କରବାର ଲାଗି ଭିନ୍ ଭିନ୍ ପଦକ୍ଷେପ ନେବାର ସହିତ ଇଥି ଅତକାନୁ ଅତକା ମଡ଼ିଆ ଚାଷୀଙ୍କୁ ଜୁଡ଼ବାର ବାବଦେ ଆଲୋଚନା ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ଆଇବା କାଏଲ ସମ୍ବଲପୁର ସହିତ ସାତଟା ଜିଲ୍ଲାର 775 ଜନ ବରିଷ୍ଠ ନାଗରିକ ସମ୍ବଲପୁର ରେଲ ଷ୍ଟେସନ୍ରୁ ରାମେଶ୍ୱରମ୍ ମଦୁରାଇକେ ତୀର୍ଥଯାତ୍ରାଥି ଯିବେ। ଇ ବଛର ସମ୍ବଲପୁର ଜିଲ୍ଲାନୁ 99, ଅନୁଗୁଳନୁ 109, ବରଗଡ଼ନୁ 127, ଝାରସୁଗୁଡ଼ାନୁ 50, ସୁନ୍ଦରଗଡ଼ନୁ 180, ସୁବର୍ଣ୍ଣପୁରନୁ 52, ଦେବଗଡ଼ନୁ 27 ଆଉ ବଲାଙ୍ଗୀରନୁ 141 ଜନ ତୀର୍ଥଯାତ୍ରୀ ଯାତ୍ରା କରିବେ। ତୀର୍ଥଯାତ୍ରୀମାନେ ନିଜ ନିଜର ଜିଲ୍ଲାନୁ ସମ୍ବଲପୁର ଆସିକରି ଟ୍ରେନ୍ ଜରିଏ ତୀର୍ଥଯାତ୍ରାଥି ବାହାରିବେ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫୁ 1 କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆଯିବା। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅଧ୍ୟକ୍ଷତାତି ଆଜି ହୋଇଥିବା ବିଭାଗୀୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଆଇବା 24 ତାରିଖନୁ ଜାନୁଆରୀ 3 ତାରିଖ ତକ ବରଗଡ଼ଠାରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେବା। ଏଥି ଭାଗ ନେଉଥିବାର ପାଖାପାଖି 200 କଳାକାରଙ୍କୁ 10,000 ଟଙ୍କା ଲେଖା ସମ୍ମାନସୂଚକ ରାଶି ଦିଆଯିବାରକେ ନିଷ୍ପତ୍ତି ନିଆଯାଇଛି। ଧନୁଯାତ୍ରାର ବ୍ୟାପକ ପ୍ରଚାର ପ୍ରସାର ଲାଗି ଏଲ୍ଇଡି ଜରିଏ ସିଧା ପ୍ରସାରଣ କରାଯିବା। ଭୁବନେଶ୍ୱରନୁ ବରଗଡ଼କେ ଖାସ୍ ଟୁରିଷ୍ଟ ବସ୍ ଚଲାବାରକେ ନିଷ୍ପତ୍ତି ନିଆଯାଇଛି। ବୈଠକଟି ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ବିଧାୟକ ଉନ୍ନୟନ କମିଶନର ଆଉ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ଭାରତର ନୌସେନା ଦିବସ ଫି ବଛର ଆଜିର ଦିନକେ ନୌସେନାର ସମୃଦ୍ଧି ପରାକାଷ୍ଠା ଓ ଶକ୍ତିକୁ ନେଇକରି ଏହି ଦିବସ ପାଳନ କରାଯାଏସି। ଭାରତ ପାକିସ୍ତାନ ଯୁଦ୍ଧ ସମୟଥି 1971 ଆଜିର ଦିନେ ଅପରେସନ୍ ଟ୍ରାଇଡେଣ୍ଟ ବେଲ୍କେ କରାଚି ବନ୍ଦର ଉପରେ ଭାରତୀୟ ନୌସେନାର ସଫଲ ଆକ୍ରମଣକେ ସୁର୍ତା କରିବା ଲାଗି ଏହି ଦିବସ ପାଳିତ ହୋଇଆସୁଛି। ଜାତୀୟ ସୁରକ୍ଷା ଓ ସାମୁଦ୍ରିକ ଐତିହ୍ୟଥି ଭାରତୀୟ ନୌସେନାର ଭୂମିକା ବାବଦେ ଲୋକମାନଙ୍କର ଭିତରେ ସଚେତନ କରବାର ସହିତ ଦେଶ ପ୍ରେମ ଆଉ ଏକତାର ଭାବନାକେ ଏହି ଦିବସ ତହକାସି। 1612 ପୂର୍ବ ଭାରତ କମ୍ପାନୀର ମେରାଇନ୍ ଭାବେ ଭାରତୀୟ ନୌସେନା ମୂଲ ହୋଇଥିଲା। ସ୍ୱାଧୀନତା ଉତ୍ତରୁ ଇଟା ଗୋଟିଏ ଆଧୁନିକ ଆଉ ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିନୁ ଉନ୍ନତ ବାହିନୀ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ନୌସେନା ଦିବସ ଅବସରରେ ଯବାନ, ଅବସରପ୍ରାପ୍ତ ଯବାନ ଆଉ ସେମାନଙ୍କର ପରିବାର ଲୋକ ଶୁଭେଚ୍ଛା ଜଣାଇଛନ୍। ଭୁବନେଶ୍ୱରଠାରେ ହୋଇଥିବାର ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2025 ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଭିନ୍ ଭିନ୍ ପ୍ରତିଯୋଗିତା ଥି ସମ୍ବଲପୁର ବୁର୍ଲା ନଥିବାର ଭିନ୍ନକ୍ଷମ ବିଦ୍ୟାଳୟ ଆଉ ଆଇଆଇସି ବୈଜାମୁଣ୍ଡାର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍। ଆଥଲେଟିକ୍ସ, ସର୍ଟଫୁଟ, ଚିତ୍ରାଙ୍କନ ପ୍ରତିଯୋଗିତା ଥି ଭିନ୍ ଭିନ୍ ବର୍ଗର ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରିଛନ୍। ଏଥିଲାଗି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଶକ୍ତି ସଂରକ୍ଷଣ ଆଉ ସବୁଜ ଶକ୍ତିର ବ୍ୟବହାରକେ ତହକାବାର ଲକ୍ଷ୍ୟଟି ସମ୍ବଲପୁରଠାରେ ବିଦ୍ୟୁତ୍ ବିତରକ କମ୍ପାନୀ TPWODL ତରଫୁ ଉର୍ଜା ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ସହରର 8 ବିଦ୍ୟାଳୟନୁ 200 ଏତକା ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ତରଫୁ ଯୋଗୀନ୍ଦ୍ର ଦେବ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକ ତାଲିମ ଶିବିର ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର 77 ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏଥି ଯୋଗ ଦେଇଛନ୍। ରାଇଜେ ଜଲଭଣ୍ଡାରମାନଙ୍କେ ମାଛ ଉତ୍ପାଦନ ବଢ଼ାବା ଲାଗି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଜରିଏ ଉନ୍ନତମାନର ଆଙ୍ଗୁଲିକ ଜାଆଁଳ ଜଳଭଣ୍ଡାରମାନଙ୍କେ ଛାଡ଼ା ଯିବାର କାର୍ଯ୍ୟକ୍ରମ କରାଯାଉଛି। ଏଥିର ଜରିଏ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଗୁହିରା ଜଲଭଣ୍ଡାର ନଈ ଜାଆଁଳ ଛଡ଼ାଯାଇଥିଲା। ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଆଇବା 9 ତାରିଖ T20 କ୍ରିକେଟ୍ ମ୍ୟାଚ୍ ଖେଳାଯିବା। ଏଥିଲାଗି ଆଇବା କାଲିଠାନୁ କାଉଣ୍ଟର ଥି ଟିକେଟ୍ ବିକ୍ରି ମୂଲ ହେବା। ଟିକେଟ୍ କଲାବଜାରୀ ଉପରେ କମିଶନରେଟ୍ ପୁଲିସ୍ ତରଫୁ କଡ଼ା ନଜର ରଖାଯାଇଛେ। କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ ଭିନ୍ ଭିନ୍ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ସାଇବର ଶାଖା ତରଫୁ ନଜର ରଖାଯାଇଛି। ନିୟମ ଭାଙ୍ଗୁଥିବା ଲୋକର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଲାଗି ପ୍ରସ୍ତୁତ ହୋଇଥିବା ରୂପରେଖ ଅନୁସାରେ ଦାୟିତ୍ୱ ତୁଲାବାରକେ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ଖିଲାରୀ ନିର୍ଦ୍ଦେଶ ଦେଇଛନ୍। ସେ କହିଛନ୍ ଆଇବା ମ୍ୟାଚ୍ ଲାଗି ମୋଟ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହେବେ। ପାଣିପାଗ ରାଜ୍ୟର ଗୋଟେ ଯୁଡ଼େ ଜାଗାନୁ ରାତିର ତାପମାତ୍ରା 4 ଡିଗ୍ରୀ ତକ କମିବା। ସେନ୍ତା ଉତ୍ତର ଆଉ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ତାପମାତ୍ରା 2-3 ଡିଗ୍ରୀ ତକ କମିଛି। ଗଲାକାଲି ଝାରସୁଗୁଡ଼ା ଜିଲ୍ଲାନ ରାତିର ସବୁନୁ କମ୍ ତାପମାତ୍ରା 10.9 ଡିଗ୍ରୀ ରେକର୍ଡ କରାଯାଇଥିଲା। ଶେଷ ମୁଖିଆ ଖବର ଫେର ଘାଏ ମହାନଦୀ ଜଲ ବିବାଦ ସମାଧାନ ଲାଗି ଆଇବାକାଲି ଓଡ଼ିଶା ଆଉ ଛତିଶଗଡ଼ ଭିତରେ ହେବା ଯୁଗ୍ମ ବୈଷୟିକ କମିଟି ବୈଠକ। ପୁରୀଠାରେ ଆଇବାକାଲିଠାନୁ ମୂଲ ହେବା 3-ଦିନିଆ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ। ପଞ୍ଚାୟତ କାର୍ଯ୍ୟାଳୟକେ ସ୍ଥାନାନ୍ତରିତ ହେବା 573 ଡାକଘର। ଆହୁରି ବରିଷ୍ଠ ତୀର୍ଥଯାତ୍ରା ଯୋଜନାଥି ଆଇବାକାଲି ସମ୍ବଲପୁର ରେଲ ଷ୍ଟେସନ୍ରୁ ରାମେଶ୍ୱରମ୍ ମଦୁରାଇକେ ଯିବେ 7 ଜିଲ୍ଲାର ତୀର୍ଥଯାତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।